ନମସ୍କାର, ମୋର ପ୍ରଶ୍ନ ହେଲା, ଋତୁସ୍ରାବ ସମୟରେ ଆମର ତଳି ପେଟ ଏବଂ ଗୋଡ଼ କାହିଁକି ଯନ୍ତ୍ରଣା ଅନୁଭବ ହୁଏ ଏବଂ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆମକୁ କ'ଣ କରିବା ଉଚିତ?
ଏହି ସମୟରେ ଦେହ ଭିତରେ କିଛି ହରମୋନର ଅଧିକ କ୍ଷରଣ ଯୋଗୁଁ ଆମର ଏପରି ବିନ୍ଧା, ଦରଜ ଆଦି ହୋଇଥାଏ। ଋତୁସ୍ରାବ ହେବାର 5-7 ଦିନ ପୂର୍ବରୁ ଅଥବା ଋତୁସ୍ରାବ ସମୟରେ ବହୁତ ପେଟ ବଥା, ପେଟ ଟାଣିବା କଷ୍ଟ ହୋଇଥାଏ। ଅତ୍ୟଧିକ ରକ୍ତସ୍ରାବ, ପିଠି ବ୍ୟଥା, ଗୋଡ଼ ବିନ୍ଧା, ଚିଡ଼ିବା, ରାଗିବା, ଅବସନ୍ନତା ଓ ଥକିଯିବା ଏସବୁ ଲକ୍ଷଣ ସାଧାରଣ ଭାବରେ ଦେଖାଯାଇଥାଏ। ଏସବୁକୁ ଲାଘବ କରିବା ପାଇଁ ଏପରି କିଛି ଉପାୟ ମାନ ଆମେ କରିପାରିବା। ଯେମିତି ପ୍ରଥମ ଉପାୟଟି ହେଲା, ଗୋଟିଏ ବୋତଲରେ ଗରମ ପାଣି ପୂର୍ଣ୍ଣ କରି କନାରେ ହାଲକା ଗୁଡ଼ାଇ ଦିଅନ୍ତୁ ଓ ବିନ୍ଧା ହେଉଥିବା ଜାଗାକୁ ସେକ ଦିଅନ୍ତୁ। ଦ୍ୱିତୀୟରେ, ପେଟର ଦରଜ ହେଉଥିବା ଜାଗାକୁ ଆସ୍ତେ ଆସ୍ତେ ମାଲିସ କଲେ ପେଟ ଦରଜ କମ୍ ଲାଗିବ। ତୃତୀୟଟି ହେଲା ଗୋଟିଏ ଘରୋଇ ଚିକିତ୍ସା, ଶୁଣ୍ଠି କିମ୍ବା ଅଦା ରସର ପାନୀୟ ଦିଆଯାଇପାରେ। ଚତୁର୍ଥ କଥାଟି ହେଲା, ଝିଅମାନେ ଋତୁସ୍ରାବ ସମୟରେ ଅଧିକ ଲହୁଯୁକ୍ତ ଖାଦ୍ୟ ଖାଇବା ଦରକାର। ବିଶେଷ କରି ଯେଉଁ ଝିଅମାନଙ୍କର ରକ୍ତହୀନତା ଦୋଷ ରହିଛି, ସେମାନେ ସଜନା ଶାଗ, ଶାଗୁଆ ପତ୍ରଯୁକ୍ତ ପନିପରିବା, ମାଣ୍ଡିଆ ଓ ଫଳ ଖାଇବା ଉଚିତ। ଯେହେତୁ ଏସବୁରେ ଶର୍କରା କମ୍ ଓ ତନ୍ତୁଭାଗ ଅଧିକ ରହିଛି, ଏସବୁକୁ ଅଧିକ ପରିମାଣ ଖାଇବା ଦରକାର। ଆଉ ମଧ୍ୟ ଲୁଣର ପରିମାଣ କମାଇବା ଜରୁରୀ।